ତେଣୁ ବାହା ତାକୁ ମଧ୍ୟ ସମ୍ମତି ମାଗୁଛନ୍ତି। ଆଉ ସାତ ଆଠଟା ପ୍ରହର ଯେମିତି ଆମର ଆଦିକୃଷ୍ଣ କହିଲେ ମେ ଆଇ କମ୍ ଇନ୍, ସେମିତି ଭଗବାନ କହୁଛନ୍ତି ମେ ଆଇ ଡୁ ଦିସ୍। ଆଉ ସାତ ଆଠଟା ପ୍ରହର ବାକି ରହିଛି। ତେଣୁ ନାଗପତିମାନେ କହୁଛନ୍ତି ଇତ୍ୟତଃ, ନାଗପତିମାନେ ଏଇ ଯେଉଁ ଶ୍ଳୋକଟି କହୁଛନ୍ତି ତାର ଉଦ୍ଦେଶ୍ୟ ହେଉଛି ଏଇଟା, ତା ଭାବ ହେଉଛି ଏଇଟା, ଏଇ ଭାବରେ ସେ କହୁଛନ୍ତି ପ୍ରାଣା ପ୍ରଭୁ ଆପଣ ସିନା ସାତ ଆଠଟା ବାହାର କରିବେ, କିନ୍ତୁ ଆଉ ସେ ବଞ୍ଚିଲେ ସିନା ତାର ରୋଗ ଭଲ ହେଲା, କ'ଣ ଲାଭ କ'ଣ ହେଲା, ସେ ତ ମୃତ୍ୟୁବରଣ କଲା ଆଉ କ'ଣ ରୋଗ ଭଲ କଲେ ତାଙ୍କର। ପ୍ରାଣାନ୍ ବିଗତ ଯେ ଭଗବାନ କହିବେ ପ୍ରାଣ, ନାଗପତିମାନେ କହିବେ ପ୍ରଭୁ ସେଠି ପ୍ରାଣ ତାକୁ କରିଦେବେ, ସେ ତ ମୃତ୍ୟୁବରଣ କାଢ଼ିକି ଲାଷ୍ଟ ନିଶ୍ୱାସ ନେଉଛନ୍ତି, ଆଉ ଗୋଟେ ଦୁଇଟା ପ୍ରହାର ଦେଇ ସେ ମୃତ୍ୟୁବରଣ କରିବେ, ଆଉ ସାତ ଆଠଟା କ'ଣ କିଛି ଅସୁବିଧା ନାହିଁ। ପ୍ରାଣ ଚାଲିଗଲେ ମଧ୍ୟ ଦିବ୍ୟ ଦେହ ସେ ପ୍ରାପ୍ତ ହେବ, ଦିବ୍ୟ ଦେହ ପ୍ରାପ୍ତ ହେବ। ହଁ ଭଗବାନ ହେଉଛନ୍ତି ହତାରି ଗତିଦାୟକ, ଯାହାକୁ ହତ୍ୟା କରିବେ ତାକୁ ଶ୍ରେଷ୍ଠ ଗତି ପ୍ରଦାନ କରିବେ, ତେଣୁ ସେ ଦିବ୍ୟ ଦେହ ପ୍ରାପ୍ତ ହେବ, ଅସୁବିଧା କ'ଣ ଅଛି। ତେଣୁ ନାଗପତିମାନେ କହୁଛନ୍ତି ଏ ଭାବର କଥା, ଭାବର ଆଦାନ ପ୍ରଦାନ ହେଉଛି, ଏଠି କୁହାଯାଉ ନାହିଁ। ଭମନର ଭାବକୁ ବିଶ୍ୱନାଥ ଚକ୍ରଟାକୁ ବର୍ଣ୍ଣନା କରୁଛନ୍ତି, ଆମେ ସେଟାକୁ ବର୍ଣ୍ଣନା କରୁଛେ। ସ୍ତ୍ରୀଣାମିତି ବୈଧବ୍ୟ ସତି କଶ୍ଚିତ ଅନ୍ୟ ପ୍ରବିଷ୍ଟ ସର୍ବ ବଳା କାମିତ ଭବିଷ୍ୟତି। ହଁ ଆମର ସ୍ୱାମୀ ଚାଲିଗଲା ପରେ ଆମେ ବିଧବା ହୋଇଗଲେ ଅନ୍ୟ ସବୁ ପାପିଷ୍ଠ ସର୍ପମାନେ ଆମକୁ ଆମକୁ ତା ସହିତ ସଙ୍ଗ କରିବେ, ଜବରଦସ୍ତି ସଙ୍ଗ କରିବେ, ଏସବୁ କାମ ହେଇଥିବା ଭବିଷ୍ୟତି ଏସବୁ ହେବ। ହଁ ଆମେ ଯେଉଁ ସତୀ ସ୍ତ୍ରୀ ରହିଛୁ ଆମର ଅସତୀ ପୁଣି ହେବୁ, ଇତ୍ୟାଦ ସ୍ୱଚ୍ଛାନା। ତେଣୁ ଏଇଟାକୁ ଆପଣ ସୂଚନା ସେଇଟାକୁ ଚିନ୍ତା କରନ୍ତୁ ପ୍ରଭୁ, ଏଇଭଳି ଭାବରେ ଏଇ ପଏଣ୍ଟଟି କହୁଛନ୍ତି। ତେଣୁ ପ୍ରାଣ ପ୍ରଦୀୟତା, ତେଣୁ ପ୍ରାଣ ପ୍ରଦାନ କରନ୍ତୁ ସୂଚ୍ୟାନ ବୈଷ୍ଣବ ସୂଚ୍ୟାନ ପତି ପ୍ରାଣ ପ୍ରଦୀୟତା, ପତିଙ୍କର ପ୍ରାଣୀକୁ ପ୍ରଦାନ କରନ୍ତୁ। ଇଏ ବର୍ତ୍ତମାନ ଆପଣଙ୍କର ଦଣ୍ଡ ପାଇକରି ଇଏ ବର୍ତ୍ତମାନ ବୈଷ୍ଣବ ପରିଣତ ହୋଇଗଲେଣି, ସାଧା ଆଉ ଖଳ ବ୍ୟକ୍ତି ନାହାନ୍ତି, ଅଲରେଡ଼ି ଚିକିତ୍ସା ହୋଇଗଲାଣି, ଆଉ ଦରକାର ନାହିଁ। ଇଏ ବୈଷ୍ଣବ, ଇଏ ଆମର ପ୍ରାଣତୁଲ୍ୟ, ବୈଷ୍ଣବ ହୋଇଗଲେ ଇଏ ଭଗବାନ ଯେଉଁଭଳି ଭାବକୁ ଝିଅ ବୈଷ୍ଣବ ମଧ୍ୟ ସେଇଭଳି ଭାବରେ ବା ପ୍ରିୟ। ତେଣୁ ଏହି ଭାବରେ ଏ ଶ୍ଳୋକଟି ସ୍ତ୍ରୀମାନେ କହୁଛନ୍ତି, ନାଗପତ୍ନୀମାନେ କହୁଛନ୍ତି। ତେଣୁ ସନାତନ ଗୋସ୍ୱାମୀ କହୁଛନ୍ତି, ନରେନ୍ଦ୍ର ଗୋସ୍ୱାମୀ କହୁଛନ୍ତି ଭଗବାନ ପାଇବାର ଉଦ୍ଦେଶ୍ୟ ହେଇ ପରମ ଦୟାଳୁ, ଭଗବାନଙ୍କର ଦୟାଳୁ ଅଛନ୍ତି, ଗଙ୍ଗବାହ ଦୟାଳୁ ଶରଣ ପ୍ରଜେ, ଯିଏ ତାଙ୍କୁ ବିଷ ପାଳନ କରିବା ପାଇଁ ଦେଉଛନ୍ତି, ବିଷ ପ୍ରଦାନ କରୁଛନ୍ତି, ତାଙ୍କୁ ସେ ମାଆଙ୍କର ଗତି ପ୍ରଦାନ କରୁଛନ୍ତି ବକି ପୁତନାକୁ, ଆଉ କିଏ ଅଧିକ ଦୟାଳୁ ଅଛନ୍ତି। ତେଣୁ ଭଗବାନ ଶବ୍ଦର ଅର୍ଥରେ ଏଠି ଭାବ ହେଉଛି ପରମ ଦୟାଳୁ, ହେ ଭଗବାନ ହେ ପରମ ଦୟାଳୁ। ପ୍ରଦୀୟତା ଯେଉଁ ଶବ୍ଦର ଅର୍ଥ ହେଉଛି ପ୍ରକର୍ଷେଣ ଶରୀର ଅକ୍ଷତତ୍ୱାଧୀନାଚୀୟତା, ଆଉ ତାର ଶରୀର ନାହିଁ, କ୍ଷତ ବିକ୍ଷତ ହେଇକି ଅଧାମୃତ ହେଇକିରି ହାର୍ଟବ୍ରେଟ୍ ହେଇଗଲେଣି ସେ, ଆଉ ଶରୀର ସବୁ ଫଟାଫଟି ହେଇକିରି ମୁଣ୍ଡ ଫୁଣ୍ଡ ସବୁ ଖୋଲା ହୋଇଗଲା, ଡକ୍ଟର ବାହାରକୁ ସବୁ ହେଇକିରି ବହୁତ ସିରିୟସ୍ ହେଇଗଲେଣି ସିଏ, ଆଉ କ'ଣ ଖେଳିଲା ବେଳେ ତାଙ୍କର କାଳ ହେଇଗଲାଣି। ତେଣୁ ପ୍ରଦୀୟତା ଶବ୍ଦର ଅର୍ଥ ପ୍ରକର୍ଷେଣ ଶରୀର ଅକ୍ଷତତ୍ୱାଧୀନାଚୀୟତା, ଆଉ ଏଭଳି ଭାବରେ ଶରୀର ଦିଅନ୍ତୁ ନାହିଁ, ତାକୁ ପୂର୍ବ ଶରୀର କରିଦିଅନ୍ତୁ, ଯେଉଁଭଳି ଭାବରେ ଶରୀର ଥିଲା ସେଭଳି ଭାବରେ କରିଦିଅନ୍ତୁ। ପ୍ରକର୍ଷ ପ୍ରଦୀୟତା ଶବ୍ଦର ଅର୍ଥ ହେଉଛି ଏଇଟା, ଭଗବାନ ସେ ଏତେ କହିବା ଦରକାର ନାହିଁ, ଗୋଟିଏ କଥାରେ ଅନେକ କଥା ଭଗବାନ ଜାଣିଯିବେ, ସବୁ ମନର ଭାବ ଆମେ କେଉଁ ଭାବରେ ଭଗବାନ ପ୍ରାର୍ଥନା କରୁଛେ, ସିଧାସଳଖ ନ କହିଲେ ମଧ୍ୟ ହିଣ୍ଟ କାଢ଼ି ଦେଲେ ମଧ୍ୟ ଭଗବାନ ବୁଝିଯିବେ ସବୁକିଛି। ହଁ ଭଗବାନ ନାହିଁ, ସବୁକିଛି ବୁଝିବାକୁ ପଡ଼ିବ ଆମକୁ, ଭଗବତ ଗୀତାର ଜ୍ଞାନ ଭଗବାନ ଦେଲେ ଅଧଘଣ୍ଟା ଆଗରେ ସବୁ କହିଦେଲେ ଅର୍ଜୁନ ବୁଝିଗଲେ, କିନ୍ତୁ ଆମକୁ ବୁଝିବା ପାଇଁ ଘଣ୍ଟା ଘଣ୍ଟା ଧରି ଲାଗିବ, ଗୋଟିଏ ଶ୍ଳୋକକୁ ଘଣ୍ଟାଟେ କହିବାକୁ ପଡ଼ୁଛି ବୁଝିବା ପାଇଁ। ଭଗବାନଙ୍କୁ ବୁଝିବା ପାଇଁ ବା ଅର୍ଜୁନକୁ ବୁଝିବା ପାଇଁ ବେଶୀ ସମୟ ଲାଗିନଥିଲା, ଅଧଘଣ୍ଟା ଆଗରେ ସବୁ ବୁଝିବା ଗଲା, ସବୁ ହେଇଗଲା, କମ୍ପ୍ଲିଟ୍ ହେଇଗଲା ଭଗବତ ଗୀତା ସାତଶହ ଶ୍ଳୋକ, କିନ୍ତୁ ଆମକୁ ସାତଶହ ଶ୍ଳୋକ ବୁଝିବାକୁ ଆମ ସାତଶହ ଜନ୍ମ ଲାଗିବ। ଅତି ଶ୍ଳୋକରେ ପ୍ରଭୁପାଦ ମହାରାଜ କହିଛନ୍ତି ଯେ প্রতিদিন যদি আমি সাতশো শ্লোক পাঠ সেদিন আমি সাতশো শ্লোক পাঠ কলে হ্যাঁ এই সাতশো শ্লোক পাঠ কলে কিন্তু প্রতিদিন যদি সাতশো আমি কম পাঠ কলে কি জানছি কি বুঝছি কম হচ্ছে সংস্কৃত কুযাচ্ছি হ্যাঁ কি বুঝুছেন সাতশো শ্লোক সংস্কৃত যে বুঝুছেন সবুদিন যদি সাতশো শ্লোক পাঠ করবে তথাপি প্রতি আবৃত্তিরে গোটে নূয় অর্থ প্রাপ্ত হবে ভগবদ গীতা এইসব পরমার্থিক শাস্ত্র এইভাবে ভাব রয়েছে অনন্ত রয়েছে তাঁকর কথা অনন্ত জ্ঞান মানে কম তার অর্থ সব রয়েছে কমপ্লিট হইব না এই গোটিয়ে শব্দরে এটিকে অর্থ রহলা ভগবান কোচেন অনেক প্রকার অর্থ আসবে যে যেভাবে ভাবটা গ্রহণ করবে সেইভাবে ভাব পাইব অর্থ তার অর্থ পাইব এই ভগবদ গীতার এতে এত প্রকার ভাষ্য কমিটি আসছে গোটে ভাষ্য আসছে অনেক প্রকার ভাষ্য আসছে সে কিন্তু অনুভূত ভাষ্য নুহ ভগবদ গীতার আমি যাইছিল আমি থেকে যাইছিল আমার হরেকৃষ্ণ উৎসব হোকলা ইস্কনরে ইস্কনরে হরেকৃষ্ণ উৎসব আমি কিন্তু কিছু অর্থ সংগ্রহ করা আমি যাইছিল লক্ষ্মী কু লক্ষ্মী প্রাপ্ত হওয়া আমি যাইছিল জন লোক সব যাইছিল জন কহিলে দেখলে তাঁর সব ভগবদ গীতাকে ভাষ্য দিয়েছেন পদ্য আকার সব করছেন কিন্তু এসব ভাষ্য দেলে কম হব হ্যাঁ ভগবদ গীতার অর্থ বুঝলে সিনা হব খালি সেটাকে কেলে কম হব হ্যাঁ ভগবদ গীতার অনেক প্রকার লোক ভাষ্য দিয়েছেন কিন্তু ভগবান যে ভাবে কোচেন সেইভাবে বুঝবাকে পড়ব হ্যাঁ এটা কেমন জাঁয়া না অর্জুন যেভাবে ভাবে বুঝিলে ভগবানকে যেভাবে ভাবে অর্জুন বুঝিলে আমি যদি সেইভাবে ভাবে বুঝবা তাহলে বুঝবাকে পড়ে যে আমি ঠিক ভাবে বুঝলে অর্জুন কিভাবে ভাবে বুঝিল ভগবান দশ মধ্যে কহিলে সে পরম ব্রহ্ম পরম ধাম পবিত্র পরম ভগবান পুরুষং শাশ্বতং দিব্যম আদিদেবং গজং বিভু ভগবান পূর্ণ পরম ব্রহ্ম বলে জাঁলে ভগবান বলে জাঁলে সে অর্জুন তো সেইভাবে ভাবে আমি যদি জাঁয়া ভগবানকে তাহলে বুঝবা যে আমি ঠিক ভাবে বুঝলে প্রভুপাদ মহারাজ সেই পরম্পরার জ্ঞান প্রদান করছেন আজ প্রভুপাদ মহারাজ ভগবদ গীতা পড়ি সারা পৃথিবীর সব ভক্ত হচ্ছেন ভগবান প্রদান করছেন হরে কৃষ্ণ হরে কৃষ্ণ 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 হরে 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 পড়েন পরিচয় এইথর আমি জাঁয়া প্রভুপাদ যে বুঝলে ঠিক ভাবে রচনা করছেন যে পড়িকি সারা পৃথিবীর লোক মানে ভগবান ভক্ত হচ্ছেন কৃষ্ণকর ভক্ত হচ্ছেন তেণু এই যে পয়েন্ট আসিলা ভগবানকর শ্রী নাগপত্নী মানে যে ভাবে সিধাসলখ ন কলে মন ভিতরে গোপনীয় ভাব কথা কৌশল কিন্তু ভগবান সব বুঝি যাচ্ছেন তেমন এইভাবে ভাবে ভাবের আদান প্রদান বিশ্বনাথ চক্রবর্তী ঠাকুর সনাতন গোস্বামী এসব প্রদান করছেন আমি সুযোগ মিললা সেসব কথা কহা এবং শুণাপা তেমন অন্তিম শ্লোকরে কৌশল বিদেহী বিদেহী তে কিং করিণাম অনুষ্ঠেয়ন্তভাগ্যা যৎসদয়ানুতিষ্ঠন বৈ মুচ্যতে সর্বতোভয়াত এই অন্তিম শ্লোক নাগপত্নী মানঙ্কর কৌশল বিদেহী তে কিং করিণাম আমি আপনার কিং করি কিং কর হ্যাঁ পুলিঙ্গের কিং কর স্ত্রীলিঙ্গের কিং করি আর অর্থ কিং কর কম করব আমি কিং করি কম করব আমি আপনার কিং করি কিং কর হ্যাঁ এইভাবে ভাবে আমি সব ভগবান কিং কর হ্যাঁ ভগবান হচ্ছেন একলা ঈশ্বর কৃষ্ণ আর সব ভৃত্য সমস্ত হচ্ছে ভগবান ভৃত্য সে ভাব কিং কর কিং করি কিন্তু কেই জানু না কে বুঝু না এইটা যেমন ভগবান ভক্ত সে এইটাকে বুঝবে নহলে অন্য বুঝিপারে না কিন্তু আমি কাই কার দাস হবু আমি ভগবান আমি কাই ভগবান হবানি আমি কাই দাস হওয়া হ্যাঁ সোহম হচ্ছে সেই ভগবান ভগবান এইভাবে ভাবে দাস হওয়া কেউ চাঁদ না কিন্তু চৈতন্য চরিতামৃত বাজাইছি একলা ঈশ্বর কৃষ্ণ একমাত্র প্রভু হচ্ছেন কৃষ্ণ আর সব নৃত্য ଭଗବାନଙ୍କ ଯେତେ ଅବତାର ସବୁ ରହିଛନ୍ତି ସେମାନେ ମଧ୍ୟ ତାଙ୍କର ନୃତ୍ୟ, କୃଷ୍ଣଙ୍କର ନୃତ୍ୟ, ଯାହାର ଯେଛି ନାଚା ସେ ତେଛି କରି ନୃତ୍ୟ, ଯାହାକୁ ଯେଉଁଭଳି ଭାବରେ ସେ ନୃତ୍ୟବେ ସେଇଭଳି ଭାବରେ ନାଚିବେ। ଆମେ ଶୁଣୁଥିଲେ ବଳରାମ, ବଳରାମ ମଧ୍ୟ ଚାରି ପ୍ରକାର ମାୟା ଦ୍ୱାରା ମୋହିତ କରି ରଖିଥିଲେ ଭଗବାନ କୃଷ୍ଣ, ବଡ଼ ଭାଇଙ୍କି ମୋହିତ କରି ରଖିଥିଲେ। ବର୍ଷ ପରିବାର ଆଉ କିଛି ଦିନ ଅଛି, ସେତେବେଳେ ଭଗବାନ ଜଣେଇଲେ, ଭଗବାନ ଇଚ୍ଛାରେ ସେ ମାୟାଟା ଦୂର ହେଲା, ନହେଲେ ଦୂର ହେଇନଥାନ୍ତା, ବଳରାମ ଜାଣିପାରିନଥାନ୍ତେ, ଲୀଳା ହେଇଯାଇଥାନ୍ତା। ଏବଂ ବଳରାମ ନ ଜାଣିଥିଲେ ଆମେ ମଧ୍ୟ ଜାଣିପାରିନଥାନ୍ତେ, ବଳରାମ ଜାଣିଲୁ ଆମେ ଜାଣିଲୁ, ଏଇଭଳି ଲୀଳାଟି ହେଇଛି। ତେଣୁ ସମସ୍ତେ ଭଗବାନଙ୍କର, ସମସ୍ତେ ଭଗବାନଙ୍କର ଦାସ ବା ଦାସୀ, ଜିଭେର ସ୍ୱରୂପ ହଏ କୃଷ୍ଣର ନିତ୍ୟ ଦାସ। ଏ କଥା ଚତୁର୍ଚରିତାମୃତରେ ଭଗବାନ କହିଲେ, ସନାତନ ଗୋସ୍ୱାମୀ ପଚାରିଲେ, ପ୍ରଭୁ କିଏ ଆମେ, କେନେ ଆମେ ଯାହାର ତାପତ୍ରୟ, ଯଦିଓ ସେ ବିଦ୍ୱାନ ଗ୍ରାମ ବ୍ୟବହାର ପଣ୍ଡିତ ତାଇ ସତ୍ୟମାନୀ, ମୋତେ ସମସ୍ତେ ପଣ୍ଡିତ ବୋଲି କହନ୍ତି, ପ୍ରକୃତରେ ସେ ବିଦ୍ୱାନ ବ୍ୟକ୍ତି ଥିଲେ, କିନ୍ତୁ ସେ ପଚାରୁଛନ୍ତି ମୁଁ କିଏ। ଏହି ପ୍ରଶ୍ନ ଯାହାର ଆରମ୍ଭ ହେଉଛି ତାକୁ ବୁଝିବାକୁ ପଡ଼ିବ, ତାର ବ୍ରହ୍ମ ଜିଜ୍ଞାସା ଆରମ୍ଭ ହେଲା, ତାର ମାନବ ଜନ୍ମ ଆରମ୍ଭ ହେଲା। ସନାତନ ଗୋସ୍ୱାମୀ ଆମମାନଙ୍କ ପାଇଁ ଏହିଭଳି ଭାବରେ ବଦ୍ଧ ଜୀବନ ରୋଲ୍ କରିଛନ୍ତି, ଯେଉଁଭଳି ଭାବରେ ଅର୍ଜୁନ ବଦ୍ଧ ଜୀବନ ରୋଲ୍ କରିଥିଲେ ସେଇଭଳି ଭାବରେ। ତେଣୁ ଭଗବାନ ହେଉଛନ୍ତି ସମସ୍ତଙ୍କର ମାଲିକ, ଆମେ ସମସ୍ତେ ତାଙ୍କର ସେବକ ବା କିଙ୍କର ବା କିଙ୍କରୀ। ତେଣୁ ନାଗପତିମାନେ କହୁଛନ୍ତି, କହୁଛନ୍ତି ଯେ ବିଦେହୀ ତେ କିଙ୍କରୀ ନା, ବିଦେହୀ କ'ଣ ନା ତବ ଆଜ୍ଞା କିଙ୍କରୀ ନା ଅନୁଷ୍ଠାନ ତବ ଆଜ୍ଞା, ଆପଣ ଯାହା ଆଜ୍ଞା ଦେବେ ସେଇଟାକୁ ଆମେ ଅନୁଷ୍ଠାନ ଅନୁଷ୍ଠିତ କରିବୁ। ଭଗବାନ ଆଜ୍ଞା ଦେଲେ ଭଗବତ ଗୀତାରେ କ'ଣ ବହୁତ ଆଜ୍ଞା ଦେଇଛନ୍ତି, କିନ୍ତୁ ସାର ଜିନିଷଟା କ'ଣ ଆଜ୍ଞା ଦେଲେ ଭଗବାନ ଭଗବତ ଗୀତାରେ କ'ଣ ଦେଲେ ଆଜ୍ଞା। ଭଗବାନ ଅର୍ଜୁନକୁ ଅନେକ ପ୍ରକାର ଆଜ୍ଞା ଦେଇଛନ୍ତି, ଅନେକ ପ୍ରକାର କଥା କହିଛନ୍ତି, କିନ୍ତୁ ଅର୍ଜୁନ ଚିନ୍ତା କରୁଛନ୍ତି, ପ୍ରଭୁ ଏତେ କଥା କହିଲେ ଆଉ ମୁଁ କେତେ ମନେ ରଖିବି ଏସବୁ କଥା। ବଦ୍ଧଜୀବମାନଙ୍କ ଉଦ୍ଦେଶ୍ୟରେ ଏଇଟା କହୁଛନ୍ତି ଅର୍ଜୁନଙ୍କର ମନର ଭାବ। ତେଣୁ ଭଗବତ ଗୀତାରେ ଯେଉଁ 700 ଶ୍ଳୋକ ଦିଆଯାଇଛି ତାର ସାରଟା କେହି କହିପାରିବେ ନାହିଁ, କ'ଣ ସାର ଜିନିଷଟା କେହି କହିପାରିବେ ନାହିଁ। ତେଣୁ ଭଗବତ ଅଛି ଯେ, କିନ୍ତୁ ଏଇ ଯେଉଁ ଏଠି କହିବାର ଉଦ୍ଦେଶ୍ୟ ହେଉଛି ଭଗବାନ ସବୁକିଛିକୁ ଚାରୋଟି ଆଜ୍ଞା ଦେଲେ, ଏଇ ହେଉଛି 64 ଆମେ ଗୋଟେ କହିଛୁ, ଇସ୍କନ ବୁର୍ଲା ୟୁଟ୍ୟୁବ୍ରେ ଅଛି, ଓଡ଼ିଆ ଅଛି, ଇଂଲିଶ ଅଛି, 64 ଅକ୍ଷର ଏ ଭଗବତ ଗୀତାର ସାର ହେଉଛି 64 ଅକ୍ଷର, ଏ ଅ ଆ କ କ କରିକି 64 ଅକ୍ଷର ଏ ଭଗବତ ଗୀତାର ସାର ଭଗବାନ ଦେଇଲେ। ସର୍ବଧର୍ମାନ୍ ପରିତ୍ୟଜ୍ୟ ମାମ୍ ଏକଂ ଶରଣଂ ବ୍ରଜ ଅହଂ ତ୍ୱାଂ ସର୍ବପାପେଭ୍ୟ ମୋକ୍ଷୟିଷ୍ୟାମି ମାମ୍ ଶୁଚ ମନ୍ମନାଭବ ମଦ୍ଭକ୍ତୋ ମଧ୍ୟାଜିମାନ୍ ନମସ୍କୁରୁ ମାମେବ ଶିଶୁ ସତ୍ୟଂ ତେ ପ୍ରତିଜାନେ ପ୍ରିୟସ୍ମି। 64 ଅକ୍ଷର, 2 ଶ୍ଳୋକରେ 64 ଅକ୍ଷର ରହିଛି, 64 ଅକ୍ଷର ହେଉଛି ଗୀତାର ସାର, ବିଶ୍ୱନାଥ କବି ଠାକୁର ତାଙ୍କ ଭାଷାରେ କହିଛନ୍ତି। ଏଇଟା 700 ଶ୍ଳୋକ ରହିଛି, କେତେ ମନେ ରଖିବ କେତେ କ'ଣ କରିବ କିଛି ମନେ ରଖିବା ଦରକାର ନାହିଁ, 64 ଅକ୍ଷର ମନେ ରଖ ହେଇଗଲା, ଗୀତାର ସାର ହେଇଗଲା। ହେଉଛି ମନ ନା ଭାବ ମନେ ଚାରି, ତାକୁ ପୁଣି ଯଦି ଆହୁରି ସର୍ଟ କରାଯିବ ଏ 4 ଜିନିଷ ହେଉଛି ତାଦେହରେ ଇଏ 16 ଅକ୍ଷର, 64 ଅକ୍ଷର 4 ହାଟ 16 ଅକ୍ଷର। ମନ ନା ଭାବ ମନରେ ମୋତେ ଚିନ୍ତା କର, ମହତ ଭକ୍ତ ମୋର ଭକ୍ତ ହୁଅ, ମହତ ଯାଜି ମୋତେ ଯାଜନ କର ବା ପୂଜା କର, ମା ନମସ୍କୁରୁ ମୋତେ ପ୍ରଣାମ କର, ଏ 16 ଅକ୍ଷର ହେଉଛି, ଆହୁରି ତାକୁ ଆହୁରି ସର୍ଟକଟ୍ କଲେ 16 ଅକ୍ଷର ହେବ। ଏତିକି 4 ଆଜ୍ଞା ଦେଇଛନ୍ତି ଭଗବାନ, ସେଥିପାଇଁ ଏହି ଶ୍ଳୋକଟି ଏ କଥାଟିକୁ 2 କହିଲେ, 9 ଅଧ୍ୟାୟ 34 ଶ୍ଳୋକରେ କହିଲେ, ପୁଣି 18 ଅଧ୍ୟାୟ 65 ଶ୍ଳୋକରେ କହିଲେ, 2 କହିଲେ। କେତେ ଏ ଗୁରୁତ୍ୱପୂର୍ଣ୍ଣ ଏତେ ଭଗବାନଙ୍କର ଆଜ୍ଞା, ଭଗବାନଙ୍କର ଆଜ୍ଞା ଆମେ ଜୀବ ମାତ୍ରେ ଏଇଟା କରିବା କଥା, ସମସ୍ତେ କରିବା କଥା, ପଶୁପକ୍ଷୀ କୀଟପତଙ୍ଗ ଏମାନଙ୍କର ଜାଣୁଛନ୍ତି କି, କିନ୍ତୁ ମନୁଷ୍ୟ ଜନ୍ମ ଜଣେ ପାଇଛିମାନେ ସେ ଭଗବାନଙ୍କର ଆଜ୍ଞା ଅନୁସାରେ କାର୍ଯ୍ୟ କରିବା କଥା, କିନ୍ତୁ କରୁନାହିଁ, ଭଗବାନଙ୍କୁ ମାନୁନାହିଁ, ଆଉ କ'ଣ ଆଜ୍ଞା କରିବ? ତେଣୁ ଭଗବତ ଗୀତାର ଅନ୍ତିମରେ ଭଗବାନ କହିଲେ, ଯେଉଁମାନେ ଭଗବାନଙ୍କ ଆଜ୍ଞା ମାନୁନାହାନ୍ତି, କାରଣ କ'ଣ ନା ଅହଙ୍କାର, ମିଥ୍ୟା ଅହଙ୍କାର, ପଡ଼ଶିବୁ ମିଥ୍ୟା ଅହଙ୍କାର ଯେଉଁ ରହିଛି ଆମର ସବୁଠାରୁ ସୂକ୍ଷ୍ମ ତତ୍ତ୍ୱ, ମନ ବୁଦ୍ଧି ଏବଂ ଅହଙ୍କାର, ଏ ତିନୋଟି ତତ୍ତ୍ୱ ହେଉଛି ଆମର ସୂକ୍ଷ୍ମ ଶରୀର। ଅହଙ୍କାର ହେଉଛି ସବୁଠାରୁ ବହୁତ ସୂକ୍ଷ୍ମତମ ବସ୍ତୁ, ଏବଂ ଏ ଅହଙ୍କାର ଦ୍ୱାରା ଆମେ ପରିଚାଳିତ ହେଉଛେ, ମୁଁ ଏଇଟା ମୁଁ ଏଇଟା ମୁଁ ଏଇଟା ମୁଁ ଏଇଟା ଏଇଭଳି ଭାବରେ କର୍ତ୍ତାହମିତି ମାନ୍ୟତେ ଅହଙ୍କାର ମୁଣ୍ଡାତ୍ମା, ଏ ହେଉଛି ମିଥ୍ୟା ଅହଙ୍କାର। ଆମର ପ୍ରକୃତ ପରିଚୟ ଆମେ ଜାଣିନେ, ମିଥ୍ୟା ପରିଚୟରେ ଆମେ ଗର୍ବିତ ହେଇକରି ଭଗବାନଙ୍କର କଥା ଶୁଣୁନାହିଁ, ଭଗବାନ କଥା ଶୁଣୁନାହିଁ, ତେଣୁ ଆମେ ନ କଲେ କ'ଣ ହେବ ନା ତୁମେ ନଷ୍ଟ ହେବ। ମଚିତ ସବୁ ଦୁର୍ଗାଣି ମତ ପ୍ରସାଦ କରିଛନ୍ତି ଅଥଚ ତୁମ ଅହଙ୍କାର ନ ଶୋଷି ବିନକ୍ଷତି, ତୁମର ବିନାଶ ହେବ। ଏଇଭଳି ଭାବରେ ନାଗପତିମାନେ କହୁଛନ୍ତି, ପ୍ରଭୁ ଆପଣଙ୍କର ଆଜ୍ଞା କରନ୍ତୁ, ମୁଁ ଆମେ କ'ଣ କରିବୁ, ଆମେ ସେଇ ଅନୁସାରେ କାର୍ଯ୍ୟ କରିବୁ, ବିଧେହୀନ ମୁଁ ଆଜ୍ଞା ଦିଅନ୍ତୁ ତେ କିଂ କରିବି ନା, ଆମେ ଆପଣଙ୍କୁ କିଂ କରିବି, ଅନୁଷ୍ଠେୟଂ ତବ ଆଜ୍ଞା, ତବ ଆଜ୍ଞା ଆପଣଙ୍କର ଆଜ୍ଞା ଯାହା କହିବେ ସେଇଟା କରିବୁ ପ୍ରଭୁ, ଆମକୁ ଆମ ସ୍ୱାମୀକୁ ଛାଡ଼ି ଦିଅନ୍ତୁ। ଅନ୍ତିମ ଶ୍ଳୋକ ଏଇଟା, ତବ ଆଜ୍ଞା ଯତ୍ ସଦୟ ଅନୁତିଷ୍ଠାନ ବି, ଭଗବାନଙ୍କର କଥାକୁ ଯେଉଁମାନେ ବିଶ୍ୱାସ ସହିତ ଶ୍ରଦ୍ଧା ସହିତ ଅନୁଷ୍ଠାନ କରିବେ, ନିଶ୍ଚିନ୍ତ ଭାବରେ ମୁଚ୍ଚେତେ ସର୍ବତୋଭୟା, ସେମାନଙ୍କର ଆଉ ଭୟ ରହିବ ନାହିଁ। ଅଭୟ ଅଭୟ ସର୍ବଭୂତ ଦିଅ ଭଗବାନ, ଏ ସମସ୍ତ ଭୌତିକ ଜଗତ ସମସ୍ତେ ଭୟାକୁଳ ହୋଇକି ରହିଛନ୍ତି, କିନ୍ତୁ ଭଗବାନଙ୍କର ଆଜ୍ଞାକୁ ଯଦି ଅନୁଷ୍ଠାନ କରିବା ଭୟରୁ ଉଦ୍ଧାର ପାଇଯିବେ। ଯେଉଁ କୁହାଗଲା ଭଗବାନଙ୍କର ଅମୃତ, ଅଭୟ ଏବଂ ଅଶୋକ, ଏଠି କୁହାଗଲା ରୀତମ ବୋଲି କହିଥିଲେ, ରୀତମ ଅମୃତ, ଏଇଭଳି ଭାବରେ ଭଗବାନ ପାଦ ପଦ୍ମରେ ଯେ ଆଶ୍ରୟ ନେଲେ ସେଇଟା ହେଉଛି ଭଜ ମୋରେ ମନ ଶ୍ରୀ ନନ୍ଦ ନନ୍ଦନ ଅଭୟ ଚରଣ ରୋବିନ୍ଦରେ, ଭଜ ମୋରେ ମନ ଶ୍ରୀ ନନ୍ଦ ନନ୍ଦନ ଅଭୟ ଚରଣ ରୋବିନ୍ଦରେ, ଦୁର୍ଲଭ ମାନବ ଜନମ ସତ ସଙ୍ଗେ କରମ ହେ ଭବ ସିନ୍ଧୁରେ, ଦୁର୍ଲଭ ମାନବ ଜନମ ସତ ସଙ୍ଗେ କରମ ହେ ଭବ ସିନ୍ଧୁରେ, ହେ ଭଜ ମୋରେ ମନ ଶ୍ରୀ ନନ୍ଦ ନନ୍ଦନ ଅଭୟ ଚରଣ ରୋବିନ୍ଦରେ। ଏଭଳି ଭାବରେ ଲୋଚନ ଦାସ ନା କିଏ କରିଛନ୍ତି ଏଇଟା, ଗୋବିନ୍ଦ ଦାସ, ଗୋବିନ୍ଦ ଦାସ ଏଇଠି ରଚନା କରିଛନ୍ତି। ଏହିଭଳି ଭାବରେ ଆମେ ଭଗବାନଙ୍କ ପାଦ ପଦ୍ମରେ ଶରଣ କଲେ ସମସ୍ତ ଭୟରୁ ଉଦ୍ଧାର ପାଇଯିବା, ଆଉ ଭୟ ରହିବ ନାହିଁ, ଭୟ ଦୂର ଗେଲ। ଏଇଭଳି ଭାବରେ ଆଉ ଗୋଟେ ଗୀତ ଅଛି, ଭୟ ଚାଲିଯିବ ଚଉଦିକି ଆନନ୍ଦ ଦେଖି, ସେମିତି ଆନନ୍ଦ କେଉଁଠି ଦୁଃଖ ନାହିଁ। ଏଇଭଳି ଭାବରେ ଅନ୍ତିମ ଶ୍ଲୋକରେ କହିଲେ, ଏ ଶ୍ଲୋକ ଭାଷାରେ ଟୀକାକାରମାନେ କହୁଛନ୍ତି, କାଳିଆର ପତ୍ନୀମାନଙ୍କ ଶରଣାଗତି ବର୍ତ୍ତମାନ ସମ୍ପୂର୍ଣ୍ଣ ହେଲା, ଏବଂ ଭଗବାନ ଶ୍ରୀକୃଷ୍ଣ ତତ୍କ୍ଷଣାତ୍ ସେମାନଙ୍କୁ କୃପା ପ୍ରଦାନ କଲେ, ଯାହା ପରବର୍ତ୍ତୀ ଶ୍ଲୋକ ସମୟରେ ବର୍ଣ୍ଣନା କରାହୋଇଛି। ସେଇଠୁ ଡେଇଁଲେ ବର୍ତ୍ତମାନ କାଳିଆର ମଥା ଆଗରୁ ତଳକୁ ଡେଇଁବେ ଭଗବାନ। ଏଠି କୁହାଯାଉଛି ସିଦ୍ଧର୍ଷ୍ଣାମୀ କହୁଛନ୍ତି ଏ ଶ୍ଲୋକ ଭାଷ୍ୟରେ, ଯୁଷ୍ମାତ୍ ଅନୁଗ୍ରହେ ଅନ୍ୟେଷାଂ ମୃତ୍ୟୁ ରେବେତି ଚେତ୍ ତତ୍ ନ ଇତି, ଆପଣଙ୍କର ଅନୁଗ୍ରହରେ ଅନ୍ୟମାନେ ମୃତ୍ୟୁ ପାଇପାରନ୍ତି, କିନ୍ତୁ ତତ୍ ନ ସେଇଟା ହେବ ନାହିଁ, ଭଗବାନ ତାଙ୍କୁ କଲେ ତାଙ୍କୁ ଛାଡ଼ିଦେଲେ, ଏଭଳି ଭାବରେ କଥା। ଏବଂ ତାପରେ କ'ଣ ହେଲା, ବର୍ତ୍ତମାନ ସୁଖଦେବ ଗୋସ୍ୱାମୀ କହୁଛନ୍ତି, ସୁଖଦେବ ଗୋସ୍ୱାମୀ ଏଇ ଲୀଳାକୁ ଦର୍ଶନ କରୁଛନ୍ତି, ଯଦିଓ ଗଙ୍ଗା ନଦୀ ତଟରେ ପରିକ୍ରିତ ମହାରାଜ କହୁଛନ୍ତି, କିନ୍ତୁ କାଳିଆ ବୃନ୍ଦାବନରେ କାଳିଆ ହ୍ରଦରେ ଯେଉଁ ସବୁ ଲୀଳା ହେଲା, ନୃତ୍ୟ ହିତା କେତା ସବୁ ହେଲା, କେତେ କ'ଣ ହେଲା ସବୁ କଥା ସେଇଠି ଯାଇକରି ସେ ବର୍ଣ୍ଣନା କରୁଛନ୍ତି, ତାଙ୍କ ମନ ସେଇଠି ଅଛି। ତେଣୁ ଆମେ ମଧ୍ୟ ମହାନଦୀ ତଟରେ ରହିକରି ମଧ୍ୟ ଆମର ମନକୁ ସେଇଠି ନେଇକି ଚିନ୍ତା କରିବା। ତେଣୁ ସୁଖଦେବ ଗୋସ୍ୱାମୀ ସେଇଠୁ ରିଲେ କରୁଛନ୍ତି କଥା। ସୁଖଦେବ ଗୋସ୍ୱାମୀ ଇଥଂ ସ ନାଗପତ୍ନୀ ଭଗବାନ ସମଭିସ୍ତୁତ ମୂର୍ଚ୍ଛିତ ଭଗ୍ନ ଶିରସଂ ବିସର୍ଜାଘ୍ରି କୁଟନୈ। ଏଇଭଳି ଭାବରେ ଇଥଂ 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 ଏଇଭଳି ଭାବରେ ସ ନାଗପତ୍ନୀ ଭି ନାଗପତ୍ନୀ ମାନେ ଭଗବାନ ସମଭିସ୍ତୁତ ବହୁତ ସୁନ୍ଦର ଭାବରେ ତାଙ୍କୁ ସ୍ତୁତି କଲେ। ଏକୋଇଶଟି ସ୍ତୁତି କରିଥିଲେ, ଏଥିରେ ଭଗବାନ ପ୍ରସନ୍ନ ହୋଇଗଲେ। ମୂର୍ଚ୍ଛିତଂ ଭଗ୍ନ ଶିରସ ମୂର୍ଚ୍ଛା ହୋଇଯାଇଥିଲା ସିଏ କାଳିଆ। ମୂର୍ଚ୍ଛିତଂ ଭଗ୍ନ ଶିରସ ଶିରରେ ଶହେ ଗୋଟେ ପଣା ରହିଥିଲା, ମୁଖ୍ୟ ମୁଖ୍ୟ ପଣା ସବୁ କ'ଣ ଭଗବାନ ପାଦପଦ୍ମ ପ୍ରହାରରେ ସବୁ ଫାଟିଯାଇଥିଲା, ମସ୍ତକ ଫାଟିଯାଇଥିଲା, ସବୁ ରକ୍ତ ବାହାରୁଥିଲା ସେଥିରୁ। ଭଗ୍ନ ଶିରସ ବିଶେଷ ଯାଘ୍ରିକୁଟ ନେଇ ଆଘ୍ରିକୁଟ ନେଇ ଯେଉଁ ଅଙ୍ଗ ପାଦ ପଦ୍ମରେ ପ୍ରହାର କରୁଥିଲେ, ଖାଲି ପ୍ରହାର କରୁନଥିଲେ, ପ୍ରହାର କରି ନୃତ୍ୟ କରୁଥିଲେ। ଏ ଭଗବାନଙ୍କର ଅଦ୍ଭୁତ ଭଗବତା, ଭଗବାନ ପ୍ରହାର କରିବେ ଏବଂ ନୃତ୍ୟ କରିବେ। ଏବଂ କାଳିଆ ଯେ ଭଗବାନ ନୃତ୍ୟ କରିବା ପାଇଁ ନଈକିରି ମଥାକୁ ରହିଥିଲା ତାହା ନୁହଁ, ମଥାରେ ସବୁ ପଣାରେ ଭଗବାନ ଦର୍ଶନ କରିବା ପାଇଁ ଚାହୁଁଥିଲା, କିନ୍ତୁ ଭଗବାନ ଏଇଭଳି ଭାବରେ ଅସୁବିଧା ସତ୍ତ୍ୱେ ଭଗବାନ ଏଭଳି ନୃତ୍ୟ କଲେ। ସମସ୍ତ ଯେଉଁ ରଚନା କରିଛନ୍ତି ନାଟ୍ୟଶାସ୍ତ୍ର, ଜଣେ ଭରତ ମୁନି ଜଣେ ରଚନା କରିଛନ୍ତି ନାଟ୍ୟଶାସ୍ତ୍ର, ଏ ନାଟ୍ୟଶାସ୍ତ୍ରରେ ଯେଉଁଭଳି ରଚନା ରହିଛି ତାଠୁ ଅଧିକ ଭଗବାନ ନୃତ୍ୟ, ଦେବତାମାନେ ଗନ୍ଧର୍ମାନେ ସିଦ୍ଧମାନେ ଚାରଣମାନେ ସବୁ ଆନନ୍ଦରେ କିଏ ନୃତ୍ୟ କରୁଥିଲେ, କିଏ ଗୀତ ବାଦ କରୁଥିଲେ, କିଏ କ'ଣ ସବୁ କରୁଥିଲେ, ଆମେ ସବୁ ଆଲୋଚନା କରିଥିଲେ। ଏଇଭଳି ଭାବରେ ଭଗବାନ ଯେତେବେଳେ ଇଏ ଯେତେବେଳେ ସ୍ତୁତି କଲେ ଭଗବାନ ନୃତ୍ୟ ବନ୍ଦ ହୋଇଗଲା, କିନ୍ତୁ ଠିଆ ହୋଇକି ରହିଥିଲେ ସେଇ ପଣା ଉପରେ, ପଣା ଉପରେ ଠିଆ ହୋଇକି ରହିଥିଲେ, ଆଉ ନୃତ୍ୟ କରୁନଥିଲେ। ତେଣୁ ବର୍ତ୍ତମାନ ବିଶେଷର୍ଯ୍ୟ ତାକୁ ତ୍ୟାଗ କଲେ, ପଣା ତଳକୁ ଡେଇଁଲେ ଭଗବାନ, ତଳକୁ ଡେଇଁଲେ, ତଳକୁ ଆସିଲେ ଓହ୍ଲେଇଲେ ବାବା ଆଙ୍ଗ୍ରିକୁଟେ ନେଇ ଆଙ୍ଗ୍ରି ଭଗବାନ ପାଦ ପଦ୍ମ କୁ ତାର ମସ୍ତକ ସ୍ଥାପନ କରିଥିଲେ ଭଗବାନ। ଭଗବାନ ପାଦ ପଦ୍ମ ଏଇଟା ଶୁଣିଲେ ନା, କଶ୍ୟାମ ଭାବ ସ୍ୱନ ଦେବ ବିଦ୍ମହେ ତବାଙ୍ଗ୍ରି ରେଣୁ ସ୍ପର୍ଶାଧିକାର, ଏଇଭଳି ଭାବରେ କହିଥିଲେ ଭଗବାନ ପାଦ ପଦ୍ମର ସ୍ପର୍ଶ ପାଇବା କ'ଣ ତ ସହଜ। ତେଣୁ ଏ ଶ୍ଳୋକର ଭାଷାରେ କୃଷ୍ଣ ଚତୁର୍ଠାକୁ କହୁଛନ୍ତି, ଭଗବାନ ଶ୍ରୀକୃଷ୍ଣ ନିଜ ସିଦ୍ଧାନ୍ତ ଗ୍ରହଣ ସଙ୍ଗେ ସଙ୍ଗେ ତତ୍କ୍ଷଣା କାଳିଆ ମସ୍ତକରୁ ଲମ୍ପ ଦେଇ ଓହ୍ଲେଇ ଆସି ନାଗ ଓ ତାର ପତ୍ନୀମାନଙ୍କ ସମ୍ମୁଖରେ ଠିଆ ହେଲେ। ଭଗବାନ ଯେଉଁଥିପାଇଁ ଏସବୁ କାର୍ଯ୍ୟ କରୁଥିଲେ, ନାଗପତ୍ନୀମାନେ କହିଲେ ପ୍ରଭୁ ଆପଣ ଆଜ୍ଞା ଦିଅନ୍ତୁ ଆମେ ସେସବୁ କାର୍ଯ୍ୟ କରିବୁ। ଯୌବନ ଏଠି କ'ଣ କୁହାଯାଉଛି, ଏଇଭଳି ଭାବରେ କରିବାରୁ ଭଗବାନ ଓହ୍ଲେଇ ପଡ଼ିଲେ, କିନ୍ତୁ ଇଏ ଗୋଟେ ସୁନ୍ଦର ଲୀଳା ହୋଇଗଲା। ଆହୁରି ଆ ପରିବର୍ତ୍ତନ ରହିଛି କଥା ଆସିବ, ଇଏ ଆମକୁ ସୁଯୋଗ ମିଳିଲା ଭଗବାନ କାଳିଆ ତମ ଲୀଳାଟାକୁ ଶ୍ରବଣ କରିବା ପାଇଁ। ଏଟାକୁ ସ୍ମରଣ କଲେ ଫଳ ପାଇବେ ସବୁ, କ'ଣ ସବୁ ରହିଛି ଶୁଣିବା ଆମେ। ପଞ୍ଚାବନ ଶ୍ଳୋକରେ କୁହାଯାଉଛି, ପ୍ରତିଲବ୍ଧେନ୍ଦ୍ରିୟ ପ୍ରାଣ କାଳିଆ ସନକେଇ ହରିମ କୃଷ୍ଣା ସମୁଚ୍ଛସନ ସମୁଚ୍ଛସନ ଦୀନ କୃଷ୍ଣ ପ୍ରାହ କୃତାଞ୍ଜଳି। ରକ୍ଷା ପାଇଗଲେ କାଳିଆ, ତାଙ୍କ ପତ୍ନୀଙ୍କ ଦ୍ୱାରା ସେ ରକ୍ଷା ପାଇଗଲେ। ଆଜି ତାଙ୍କ ପତ୍ନୀଙ୍କ ପ୍ରତି କେତେ ତାଙ୍କର ରହିଥିବ, ତାଙ୍କର କେତେ ଅନୁରାଗ ହୋଇଯାଇଥିବ, ପତ୍ନୀ ପତ୍ନୀମାନେ ମୋତେ ରକ୍ଷା କରନ୍ତି ଭଗବାନ, ଆଉ ଗୋଟିଏ ପ୍ରହାର ପକାଇଥିଲେ ମୁଁ ମୃତ୍ୟୁବରଣ କରିଥାନ୍ତି, ଚାଲି ଯାଇଥାନ୍ତି ପ୍ରାଣ ଆଜି। ଏଇଭଳି ଭାବ ପ୍ରତିଲବ୍ଧ ଇନ୍ଦ୍ରିୟ ପ୍ରାଣ, ଇନ୍ଦ୍ରିୟମାନେ କାମ କରୁନଥିଲେ, ପ୍ରାଣ ଆଉ ଚାଲିଯିବା ପାଇଁ ବସିଥିଲା, ସୁଖସୁ ସୁଖସୁ ହେଉଥିଲା। ଏଇଭଳି ଭାବରେ ବର୍ତ୍ତମାନ ପ୍ରତିଲବ୍ଧ ବର୍ତ୍ତମାନ ପ୍ରାପ୍ତ ହେଲେ, ଭଗବାନ ଅବଶ୍ୟ ବ୍ୟବସ୍ଥା କରିଦେଲେ, ସବୁ ଠିକ୍ଠାକ୍ ହୋଇଗଲା, ଭଗବାନ ଇଚ୍ଛାରେ ସବୁ ହେବ। ଭଗବାନ ତାର ସେଇଭଳି ରହିଲା, ତାକୁ ବହୁତ ଦିନ ଲାଗିଲା ସବୁ ଠିକ୍ ହେବା ପାଇଁ, ତା ନୁହଁ ଇମିଡ଼ିଏଟଲି ସେ ଠିକ୍ ହୋଇଗଲା, ଏବଂ ଇମିଡ଼ିଏଟଲି ଠିକ୍ ହୋଇକି ଚାଲିଗଲା। ତାଙ୍କ ରମଣ ଦ୍ୱୀପ ରହିଛି ଯେଉଁଠି ସେ ଆସିଥିଲା, ଏ କଥାଟି ପର ଅଧ୍ୟାୟରେ ବର୍ଣ୍ଣନା କରାଯିବ। ଏବଂ ସେ ଜଳକୁ ମଧ୍ୟ ଭଗବାନ ବିଷାକ୍ତ ଜଳକୁ ଅମୃତରେ ପରିଣତ କରିଦେଲେ, ଇଏ ହେଉଛି ଭଗବାନ ଭଗବତା। କର୍ତ୍ତୁମ अन्यथा कर्तुं सर्वदा कर्तुं समर्थ कर्तुं अकर्तुं अन्यथा कर्तुं समर्थ भगवान अर्थ हो जेटा से सब किछ करि परिबे एमिति किछ नाही जे से करि परिबे नाही आ पिला दिन पढ़ुलु जे नेपोलियन थिले फ्रांस जन थिले ये कौन कौनटा कहते एकत्र भाया गोटे तार टर्न रही शख बजे बर्तमान श्री श्री सीताराम हनुमान जो के जय गाय कृष्ण राम श्री जगन्नाथ तेणु डिक्टेटर कहला डिक्टेटर से गोटे डिक्टेटर थे फ्रेंच रिवल्यूशन गोटे होता फ्रेंच रिवल्यूशन तापूर्व राजा थे राजा को राजशासन ये करदे राजा को हत्या कले कथ आस पढ़ु पा कलेज फ्रेंच रिवल्यूशन यो फ्रेंच से नेपोलियन बोनापार्ट से गोटे कथ कही दैर इज नो वर्ड कॉल्ड इम्पॉसिबल इन माय डिक्शनरी कह मोर डिक्शनरी असंभव बोली कौन सी जिनस ना वस्तु ना कि मृत्यु को एड़े पारे ना मृत्यु अवसंभव होगा मृत्यु को एड़े पार ना कि भगवान किसी असंभव ना भगवान सब किसी तेणु ये जो है प्रतिलब्ध इंद्र प्राण कालिय सनके हरिम कालिय धीरे धीरे तार पुणी सुस्थ हो गले भगवान इच्छा हरि भगवान हरि कह कृत्सा समुच्छसन बहुत कष्ट निश्वास नौकर कारण सब फटाफटी होकर सब रक्त फक्त बाहर करश्वास मत नहीं पार नए बहुत कष्ट कृत्सान समुच्छसन दीर्घ श्वास नहींक समुच्छसन दीन कृष्ण प्राह पुताजलि दीन अवस्था दीन होकरी भगवान कृष्ण को प्राह भगवान कहले भगवान कहे कृताजलि हाथ जोड़ी हाथ के भी जोड़े हाथ जोड़े कहले मथा को नुआई कर भाव जन आचार्य कहते हाथ जोड़ मथा को नुआई कर तेणु प्रथम कृताजलि भगवान को यह भाव कहले प्रतिलब्ध अच्छा ये श्लोक कौन है विश्वनाथ चकुर ठाकुर कहते जे कृत्सा अति कष्टादेव कथित कृताजलि सर्वांग व्यथावत्वा ननु भूमि दंडवत निपत्य प्रणाम असमर्थ इति भाव आ पूर्व जो वर्णना कराया पत्नी मैंने दंडवत हो प्रणाम कर भगवान को कि आज बर्तमान ये जो कृत्सा इतने कष्ट शरीर आलचल हो पार ना ये अवस्था अति इति कष्टादेव बहुत कष्ट बहुत कष्ट भगवान नृत्य कले कथित कथित कृताजलि सर्वांग व्यथा सर्वांग व्यथा हो खाली कृताजलि करूमि दंडवत निपत्ति प्रणाम असमर्थ आ प्रणाम करें ना असमर्थ हो गले भगवान ठीक करदे आप भाव में होवल कृताजलि मुंड को नुआईक खाली ये कहले आम कत जन अच्छा आ प्रणाम करते ना ये कष्ट बड़ कष्ट सब बहुत कष्ट श्री गौरव से महाराज देखी से प्रणाम कर भगवान को प्रणाम थे कले उठापी असुविधा तुम जन तक हाथ धरले से उठे तथा से प्रणाम करती प्रभुपाद महाराज से भाव प्रणाम करती प्रणाम करने प्रणाम कर उठला बड़ कष्ट उठी पारे ना बार्धक्य अवस्था ये रही तथा से भगवान प्रणाम करुले अंतिम समय पर्यंत 1996 फेब्रुआरी 9 तारीख से चलीगले पूर्व से गले के छे 6 तारीख पर्यंत भगवान को ये प्रणाम करुले उठापी थे प्रणाम कला मैंने उठी पारती ना जन तक हाथ धर टेकिले से उठे ये भाव काली भाव शरीर ये आ दंडबोध करें खाली मुंड को नुआईक कथा कहले कथा कहे बर्तमान कालिया कहे कालिया उच तेणु सनातन गोस्वामी कहते विसर्जने आनंद मूर्छा पगमात पगमात ସନାତନ ଗୋସ୍ୱାମୀ ଆଉ ଗୋଟେ ପ୍ରକାର ଅର୍ଥ କରିଛନ୍ତି ଏଇ ଶ୍ଳୋକରେ, ଅନେକ ଅର୍ଥ ଆସିବ। ପ୍ରକୃତରେ ଇଏ ପ୍ରେମର ମୂର୍ଚ୍ଛା ହେଇଯାଇଥିଲେ। ଏ ଭଗବାନ ଯେଉଁଠି ନୃତ୍ୟ କରୁଛନ୍ତି ତାଙ୍କର ଭକ୍ତିଭାବ ଆରମ୍ଭ ହେଇଗଲେ, ନାରାୟଣ ଶରଣ ଜଗାମ ବୋଲି କୁହାଗଲା, ମନରେ ଭଗବାନଙ୍କ ଶରଣ ନେଲେ କୃତ୍ୟକୃତ ହେଇଯାଉଛନ୍ତି, ଭଗବାନ ମୋର ମଥାରେ ନୃତ୍ୟ କରୁଛନ୍ତି, ଏଇଭଳିଆ ପ୍ରେମ ମୂର୍ଚ୍ଛା ହେଇଯାଉଛି। ଅଷ୍ଟଶାସ୍ତ୍ରୀର ବିକାଶ ରହିଛି, ତାଙ୍କର ମଧ୍ୟ ସେଇଭଳି ଭାବେ ରହିଛି। ସନାତନ ଗୋସ୍ୱାମୀ ବାରମ୍ବାର ଏ କଥା କହୁଛନ୍ତି, ବିଭିନ୍ନ ସ୍ଥାନରେ କହିଛନ୍ତି, ଏସବୁ ପ୍ରେମର ମୂର୍ଚ୍ଛା। ଭଗବାନ ପ୍ରେମ ଜାଗ୍ରତ କରିଦେଲେ, ଭଗବାନ ଯେଉଁ ପ୍ରେମ ଆମେ ସବୁଦିନ ପ୍ରାର୍ଥନା କରୁଛେ, ଏଇଭଳି ଭାବରେ ଅପରାଧ ଦୂର ହେଲେ କୃଷ୍ଣ ପ୍ରେମ ଶୀଘ୍ର ଲାଭ କରିହେବ। ଏ ତିନୋଟି ତତ୍ତ୍ୱ ରହିଛି, କୃଷ୍ଣ ପ୍ରେମ ହେଉଛି ଅନ୍ତିମ ପ୍ରୟୋଜନ, ସେ ପ୍ରେମଟାକୁ ପାଇଗଲେ ସିଏ। ତେଣୁ ପ୍ରେମର ମୂର୍ଚ୍ଛା ସବୁ ରହିଛି, ବାହାରକୁ ଜଣାପଡ଼ୁଛି ଏଇଭଳି ଭାବରେ କଥା, କିନ୍ତୁ ଏ ପ୍ରେମ ମୂର୍ଚ୍ଛା ହେଇଯାଇଥିଲେ। ସନାତନ ଗୋସ୍ୱାମୀ ସେଇଟାକୁ କହିଛନ୍ତି, ବିସର୍ଜନେ ଆନନ୍ଦ ମୂର୍ଚ୍ଛା ଅପଗମାତ୍। ଭଗବାନଙ୍କ ସ୍ପର୍ଶ ପାଇକରି ସେ ଆନନ୍ଦରେ ମୂର୍ଚ୍ଛା ହେଇକି ରହିଥିଲେ, ଆନନ୍ଦରେ ମୂର୍ଚ୍ଛା ହେଇଯାଇଥିଲେ। କେତେ ଆନନ୍ଦ ଭଗବାନ, ଆନନ୍ଦ ଘନ, ସିଏ ଆନନ୍ଦ ଘନଙ୍କର ସ୍ପର୍ଶ ପାଉଛନ୍ତି, ଛୋଟିଆ କଥା। ତେଣୁ ଭଗବାନ ଯେତେବେଳେ ବିସର୍ଜନ ତାକୁ ତ୍ୟାଗ କରିଦେଲେ, ତଳକୁ ଡେଇଁ ପଡ଼ିଲେ, ବିସର୍ଜନେ ଆନନ୍ଦ ମୂର୍ଚ୍ଛା ପଗମା, ତାଙ୍କର ମୂର୍ଚ୍ଛା ଚାଲିଗଲା, ଭଗବାନଙ୍କ ସ୍ପର୍ଶ ପାଇଲେ ନାହିଁ, ମୂର୍ଚ୍ଛା ଚାଲିଗଲା। ଆନନ୍ଦ ମୂର୍ଚ୍ଛା, ଆନନ୍ଦରେ ମୂର୍ଚ୍ଛା ହେଇକି ରହିଥିଲେ। ଆନନ୍ଦରେ ମଧ୍ୟ ଅଷ୍ଟସାତ୍ତ୍ୱିକ ବିକାଶ ରହିଛି, ତାଙ୍କର ସେଇଭଳି ଭାବରେ ଅଷ୍ଟସାତ୍ତ୍ୱିକ ବିକାର ଆସୁଥିଲା। ସନାତନ ଗୋସ୍ୱାମୀ ବହୁତ ସ୍ଥାନରେ ବର୍ଣ୍ଣନା କରିଛନ୍ତି, ସେଇଟା ମୁଁ କହିଛି କି ନାହିଁ କହିପାରୁନି, କିନ୍ତୁ ବର୍ଣ୍ଣନା କରାଯାଇଛି। ପ୍ରତିଲବ୍ଧେ ଇନ୍ଦ୍ରିୟାଦି ବିବୃତ୍ତି ରୀତି ତତ୍ତ୍ୱାର୍ଥ, ତତ୍ତ୍ୱ ଅର୍ଥ, ଏଇଟା ତତ୍ତ୍ୱ, ବାହାର ଅର୍ଥ ଗୋଟେ, ତତ୍ତ୍ୱ ଅର୍ଥ ଗୋଟେ। ଭାଗବତରେ ଅନେକ ପ୍ରକାର ଅର୍ଥ ରହିଛି, ସାଧାରଣ ଭାବରେ ଗୋଟେ ଅର୍ଥ ହେବ, ତତ୍ତ୍ୱ ଅର୍ଥ ଗୋଟେ ରହିବ, ସରସ୍ୱତୀ ଅର୍ଥ ରହିଛି, ବିଭିନ୍ନ ପ୍ରକାର ଅର୍ଥ ରହିଛି। ଏ କଥା ଯେତେବେଳେ ଯେତେବେଳେ ପ୍ରଚେତାଙ୍କର ପୁତ୍ର ହେଇକି ଆସିଲେ, ବ୍ରହ୍ମାଙ୍କର ପୁତ୍ର ଥିଲେ ଦକ୍ଷ, ପ୍ରଚେତାଙ୍କ ପୁତ୍ର ହେଇକି ଆସିଲେ, ଯେତେବେଳେ ସିଏ ପ୍ରଜା ସୃଷ୍ଟି କଲେ, 10,000 ପୁତ୍ର ସୃଷ୍ଟି କରିଥିଲେ, ସେହି ସମୟରେ ସେ ଯାଇକି ଯେତେବେଳେ ଭଗବାନଙ୍କ ଧ୍ୟାନ କରୁଥିଲେ, ନାରଦ ମୁନି ତାଙ୍କୁ 10ଟି କୁଟ ପ୍ରଶ୍ନ ପଚାରିଥିଲେ, 10ଟି କୁଟ ପ୍ରଶ୍ନ କହିଲେ, ସେମାନେ ବୁଝିପାରିବେ ନାହିଁ ତାର ଅର୍ଥ କ'ଣ। ଏଭଳି ଏକ ହଂସ ଅଛି ଯାହାର ଅନେକ ପ୍ରକାର ଶବ୍ଦ ରହିଛି, ଅନେକ ପ୍ରକାର ଭାଷା ରହିଛି, ତାଦେହରେ ଗୋଟିଏ 10ଟି କୁଟ ପ୍ରଶ୍ନ ଭିତରେ ଇଏ ଗୋଟିଏ ଥିଲା, ସେଇଟା ହେଉଛି ଭାଗବତମ। ଭାଗବତମରେ ଅନେକ ଅର୍ଥ ଆସିବ, ଯିଏ ଯେଉଁ ସ୍ତରରେ ଅଛି ସେ ସେହି ସ୍ତରରେ ଅର୍ଥ ପାଇବ, କିନ୍ତୁ ଆଚାର୍ଯ୍ୟମାନେ ଯେଉଁ ଟିକା କରୁଛନ୍ତି ଅନ୍ତିମ ଅର୍ଥ ବା ତା ସେ ଅନ୍ତିମ ଅର୍ଥ ସେ କହିହେବ ନାହିଁ, କାହିଁକିନା ସନାତନ ଗୋସ୍ୱାମୀ କହୁଛନ୍ତି ଜଣେ ଯେ ଏତିକି ସରିଗଲା, ଟିକାକାର ହେଇଗଲେ ସରିଗଲା, ଭାଗବତର ଅର୍ଥ ସରିଗଲା, ଆଉ ତାପରେ ନାହିଁ କିଛି ନା, ଜଣେ ଭାଗବତ ପ୍ରବେଶ କଲେ ସିଏ ମଧ୍ୟ ଟିକା କାଢ଼ିବେ, ଟିକା ବାହାର କରିବେ, ଭାଗବତ କୃପା ପ୍ରାପ୍ତ ହେଲେ, ମଦୈକ ବନ୍ଧୁ ମତ୍ ସଙ୍ଗୀନ ମତ୍ ଗୁରୁ ମତ୍ ମହାଧନ ମତ୍ ନିସ୍ତାର୍ଥ ମତ୍ ଭାଗ୍ୟ ମଦାନନ୍ଦ ନମସ୍ତୁତେ। ଏ ସନାତନ ଗୋସ୍ୱାମୀ ହେଉଛନ୍ତି ସେହି ସନାତନ ଯିଏକି ଭଗବାନଙ୍କର ଜ୍ଞାନ ଶକ୍ତିର ଅବତାର, ବ୍ରହ୍ମାଙ୍କର ଚାରିପୁତ୍ର ଯିଏ ସନାତନ, ସିଏ କି ଆସିଥିଲେ, ଛୋଟ ପିଲା ଥିଲାବେଳେ ତାଙ୍କୁ ଜଣେ ଆସିଥିଲେ, ଭାଗବତ ପ୍ରଦାନ କରିଥିଲେ, ତେଣୁ ସବୁଦିନେ ସେ ଭାଗବତ ସ୍ତୁତି କରୁଥିଲେ, ଏସବୁ ସ୍ତୁତି ସବୁ ରହିଛି। ସର୍ବଶାସ୍ତ୍ରାଦି ପୁରୁଷ ସବୁ ବୈଦିକ ସତ୍ଫଳ ସର୍ବସିଦ୍ଧାନ୍ତ ରତ୍ନାଢ଼୍ୟ ସର୍ବଲୋକେକ ଦ୍ୱିପଦ ଇତ୍ୟାଦି, ଏଇଭଳି ଭାବରେ ସ୍ତୁତି କରନ୍ତି ସବୁଦିନେ ଭାଗବତର। ଭାଗବତରେ ସନାତନ ଗୋସ୍ୱାମୀ ବୃହତ୍ ବୈଷ୍ଣବ ତୋଷଣୀ ଦେଇଛନ୍ତି, ଟିକା ଦେଇଛନ୍ତି, ତାଙ୍କର ଭାଇ ସାନ ଭାଇ ରୂପ ଗୋସ୍ୱାମୀ, ଏ ଜୀବ ଗୋସ୍ୱାମୀ ସେ ଦେଇଛନ୍ତି ଲଘୁ ବୈଷ୍ଣବ ତୋଷଣୀ, ଏଇଭଳି ଭାବରେ ବହୁତ ଟିକାକାର ଅଛନ୍ତି। ସନାତନ ଗୋସ୍ୱାମୀ କହିଛନ୍ତି ଜଣେ ଭାଗବତ ପ୍ରବେଶ କଲେ, ଭାଗବତ କୃପା ପ୍ରାପ୍ତ ହେଲେ, ସେ ମଧ୍ୟ ଟିକା ପ୍ରଦାନ କରିପାରିବେ, ଏତିକି ଟିକାକାର ଅଛନ୍ତି, ଆଉ ଟିକା ଦିଆ ହେଇପାରିବନି ତା ନୁହଁ। ଆମେ ସେଦିନ କହୁଥିଲେ ହରିଶୁରୀ ଚିନ୍ତା କଲେ ଭଗବାନଙ୍କ ଏଇ ଲୀଳା କେମିତି ଆମେ ବର୍ଣ୍ଣନା କରିବା, କ'ଣ ପାଇଁ କଲେ, କ'ଣ ପାଇଁ ଆସିଲେ, କ'ଣ ପାଇଁ ବସିଲେ, କ'ଣ ପାଇଁ ଚାଲିଲେ, କ'ଣ ପାଇଁ ନୃତ୍ୟ କଲେ, ଏଇସବୁ କଥା ଚିନ୍ତା କରୁଥିଲେ। ଭଗବାନ ତାଙ୍କୁ ସ୍ୱପ୍ନରେ କହିଲେ ତୁମେ ରଚନା କର, ମୁଁ ତୁମେ ବୁଦ୍ଧି ଦେବି। ଭଗବାନ ଠାରୁ ଆସିବ ଜ୍ଞାନ ଅନଲିମିଟେଡ୍, ଭଗବାନଙ୍କର ଅନ୍ତ ନାହିଁ, ଭାଗବତ ମଧ୍ୟ ସେଇଭଳି ଭାବ ଅନ୍ତହୀନ ରହିଛି, ଯେତେ ଯିଏ ପ୍ରବେଶ କରିବ ସେତେ ନୂଆ ନୂଆ ଅର୍ଥ ପ୍ରାପ୍ତ ହେବ, ଭାଗବତ ଏଭଳି ଶାସ୍ତ୍ର। ଆମକୁ ଶୁଭ କି ମିଳିଲା, ଆମେ ସେ ଶୁଭ ଭରଣା କରୁଛେ। ତେଣୁ ଏଠି ଯେଉଁ କୁହାଯାଇଛି ସନାତନ ଗୋସ୍ୱାମୀ ସେଇଟା କହୁଛନ୍ତି ଯେ ତାଙ୍କର ପ୍ରେମ ମୂର୍ଚ୍ଛା, ପ୍ରେମ ପ୍ରାପ୍ତ ହୋଇଗଲେ, ସେ ଭଗବାନ କୃପାରୁ ପ୍ରେମ ପ୍ରାପ୍ତ ହୋଇଗଲେ, ନିଜ ଦୁର୍ମଦାଦି ଦୋଷଂ ହରତି ଇତି ହରିମ୍, ହରି ଶବ୍ଦ ବ୍ୟବହାର କରାଗଲା ନା, ହରି ହରି କହିଲେ ହେଉଛି ଆଜି କାଳିଆ ଅନୁଭବ କରୁଛନ୍ତି ହରି ବୋଲି, କାହିଁକି ନା ତାହାର ଯେଉଁ ଦୁର୍ମଦା ଥିଲା ଭଗବାନ ଶରଣରେ ଯାଉନଥିଲେ, ଆଜି ଭଗବାନ ଶରଣରେ ପଳେଇଲେ। ଗୋଟେ ଆମର କୁହାଯାଇଛି, ଆଚାର୍ଯ୍ୟମାନେ କହିଛନ୍ତି ଗୋଟେ ବଦ୍ଧ ଜୀବକୁ ଉଦ୍ଧାର କରିବା ମାୟା ଜଗତରୁ ବହୁତ ଗୁରୁଦେବଙ୍କୁ କ'ଣ ଗ୍ୟାଲନ୍ସ ଅଫ୍ ସ୍ପିରିଚୁଆଲ୍ ବ୍ଲଡ୍ ଖର୍ଚ୍ଚ କରିବାକୁ ପଡ଼େ। ଭକ୍ତି ସିଦ୍ଧାନ୍ତ ସେଠାକୁ କହନ୍ତି ହଜାର ହଜାର ହସ୍ପିଟାଲ ଖୋଲିବା ଆଉ ଯେତେ ସବୁ କାର୍ଯ୍ୟ ରହିଛି ତଥା କେତେ ମଙ୍ଗଳକର କାର୍ଯ୍ୟ, ଏସବୁ ତୁଳନାରେ ଯଦି ଗୋଟିଏ ବଦ୍ଧ ଜୀବକୁ ମାୟା ଜଗତରୁ ଉଦ୍ଧାର କରାଯିବ ତା ତୁଳନାରେ କିଛି ସମାନ ନୁହଁ। ଗୋଟେ ବଦ୍ଧ ଜୀବକୁ ମାୟାରୁ ଉଦ୍ଧାର କରିବା ଏତେ ସହଜ ନୁହଁ। ଅନନ୍ତ କୋଟି ଜନ୍ମ ଧରିକି ସେ ଘୁରି ବୁଲୁଥିଲା ଭୌତିକ ଜଗତରେ, ଆଜି ଗୁରୁଦେବଙ୍କ କୃପାରୁ ସେ ଉଦ୍ଧାର ପାଇଲା। କାଳିଆର ମଧ୍ୟ ସେ ଅବସ୍ଥା, ଆଜି ଉଦ୍ଧାର ପାଇଲା ଭଗବାନ କୃପାରୁ। ତେଣୁ ହରି ଶବ୍ଦକୁ ନିଜର ଦୁର୍ମଦା ଯେଉଁ ଥିଲା ଭଗବାନ ଶରଣ ଯାଉନଥିଲେ, ଆଜିକାଲି ଦେଖିବା ଶହେର ଅନୁସୂତ ଲୋକ ଭଗବାନ ଶରଣ ଯାଉନାହାନ୍ତି, ଦୁର୍ମଦ ସମସ୍ତେ ରହିଛନ୍ତି, ବଦ୍ଧ ଜୀବ ରହିଛନ୍ତି, କିନ୍ତୁ ସେମାନେ ବହୁତ ପ୍ରକାର ଜ୍ଞାନ ବହୁତ ପ୍ରକାର ଫିଲୋସଫି କେତେ କ'ଣ ସବୁ ଦେଉଛନ୍ତି, କିନ୍ତୁ ଦୁର୍ମଦ ଦୂର ହେଉନାହିଁ। ମାନେ ଉପଯୁକ୍ତ ସାଧୁସଙ୍ଗ କରିକିରି ଏସବୁ ହେଲେ ଭଗବାନ ଶରଣ ଯିବ, ନହେଲେ ଯିବାଟା ଏତେ ସହଜ ନୁହଁ। ଆଜି କାଳିଅ ଯେଉଁ ଭଗବାନଙ୍କ ଶରଣରେ ଗଲେ ଏହିଭଳି ଭାବରେ ପ୍ରେମ ମୂର୍ଚ୍ଛା ହୋଇକରି ଦୁର୍ମଦ ଦ୍ୱର ଦୋଷ ହୋଇଗଲା, ତେଣୁ ଭଗବାନ ତାକୁ ହରି ବହୁତ ସୁନ୍ଦର ଲାଗୁଛନ୍ତି, ହରଣ ମୋର ଦୁର୍ମଦ ହରଣ କଲେ, ତେଣୁ ହରି ବୋଲି କହିଲେ। ପ୍ରଥମେ ଯେତେବେଳେ ଦେଖୁଥିଲେ ଭଗବାନ ପ୍ରକ୍ଷଣୀୟ ତାଙ୍କ ପ୍ରକ୍ଷଣୀୟ କ'ଣ ଭଗବାନ ଯେଉଁ ଆସୁଥିଲେ ଉପରୁ ତଳକୁ ତାଙ୍କ ପ୍ରକ୍ଷଣୀୟ ସୁକୁମାର ଏସବୁ ରହିଛି, ବହୁତ ସୁନ୍ଦର ଭାବରେ ବର୍ଣ୍ଣନା କରାଯାଇଥିଲା ସେ ଶ୍ଳୋକଟି ଦେଖୁଥିଲେ, କିନ୍ତୁ ଦର୍ଶନ କରୁଥିଲେ କ୍ରୋଧରେ, କିନ୍ତୁ ଆଜି ଭଗବାନଙ୍କର ହରି ମନକୁ ହରଣ କରି ନେଉଛନ୍ତି, ଏତେ ସୁନ୍ଦର ରୂପ ଲାଗୁଛି। ସେହି ଆଖିରେ ଦେଖୁଥିଲେ ଆଉ ଲାଗୁଥିଲା ଇଏ ଗୋଟେ କ'ଣ ଇଏ ଗୋଟେ ଦୁଷ୍ଟ ବାଳକ, କିନ୍ତୁ ଆଜି ତାଙ୍କୁ ଦେଖାଯାଉଛି ବହୁତ ସୁନ୍ଦର, ହରି ମନକୁ ହରଣ କରୁଛନ୍ତି, ହରି ଶବ୍ଦ ବ୍ୟବହାର କରାଗଲା। ଦୁର୍ମଦ ଦୋଷ ରଚି ଇତି ହରି ଯତ କୃଷ୍ଣ ସାକ୍ଷାତ ଭଗବତ କୃପା ବିଶେଷଣ ମନୋହର ପରମାନନ୍ଦ ପ୍ରଦମ ଚେତି ଚ ଇତି ତତ୍ତ୍ୱାର୍ଥ। ଆର୍ ତତ୍ତ୍ୱ ଅର୍ଥ ହେଉଛି ଏଇଭଳି ଭାବେ ସନାତନ ଗୋସ୍ୱାମୀ କହୁଛନ୍ତି, କ'ଣ ନା ଯତ କୃଷ୍ଣ ଶବ୍ଦ ବ୍ୟବହାର କରାଯାଇଛି, କୃଷ୍ଣ ହରି ଏ ଶବ୍ଦ ବ୍ୟବହାର କରାଯାଇଛି, କାହିଁକି ନା କୃଷ୍ଣ ସାକ୍ଷାତ ଭଗବତ କୃପା ବିଶେଷଣ, ଭଗବାନ କୃପା ପ୍ରାପ୍ତ ହେଲେ, କୃଷ୍ଣ ଶ୍ରୀ ଭଗବାନ ତାଙ୍କ କୃପା ପ୍ରାପ୍ତ ହେଲେ, ତାଙ୍କ କୃପା ପ୍ରାପ୍ତ ହେଲେ ମନୋହରଣ ବହୁତ ମନକୁ ହରଣ କରୁଛନ୍ତି, ସେହି ମନକୁ କ'ଣ ମନରେ ତାର ବିଷ ବାହାରୁଥିଲା ସେହି ରୂପ ଦେଖିକିରି, କିନ୍ତୁ ଆଜି ପରିବର୍ତ୍ତନ ହୋଇଗଲା ଭଗବାନ କୃପା। ମନୋହରଂ ପରମାନନ୍ଦ ପ୍ରଦମ ଆନନ୍ଦରେ ଗଦଗଦ ହେଇଯାଉଛି, ପରମାନନ୍ଦ ପ୍ରଦମ ଆନନ୍ଦ ଆନନ୍ଦ ପରମାନନ୍ଦ ପ୍ରଦମ ଚେତ ଇତି ତତ୍ତ୍ୱାର୍ଥ, ଇଏ ହେଉଛି ତତ୍ତ୍ୱାର୍ଥ ହେଉଛି ଏଇଟା, କିଏ ଜାଣିବ ଏତେ କଥା ଯଦି ଆମେ ଦିନ ପଡ଼ିଥାନ୍ତେ। ଦିନ ଦିନ ଶବ୍ଦ କୁହାଗଲା, ଗୋଟେ ଗୋଟେ ଶବ୍ଦରେ ଅର୍ଥ ରହିଛି ନା, ସନାତନ ଗୋସ୍ୱାମୀ ସେ ସବୁ କରିଛନ୍ତି ଟୀକାରେ, ଆମେ କିଛି କିଛି କରିଛୁ, ଆମେ ସବୁ ଯାହା କରିଛୁ ତାହା ନୁହଁ, ଆମେ ଯେତିକି ବୁଝିଲୁ ଯାହା ବୁଝିପାରିଲୁ ସେତିକି ଆମେ ଶକ୍ତି ଅନୁସାରେ ସେତିକି ବ୍ୟାଖ୍ୟା କରୁଛୁ, ଆଉ ବହୁତ କଥା ରହିଛି। ତେଣୁ ଦିନ କହିଲେ ଗତ ଅଭିମାନ ଆତ୍ମବା, ଦିନ ଦିନ ଶବ୍ଦର ଅର୍ଥ ହେଉଛି ତାଙ୍କର ଯେଉଁ ଅଭିମାନ ଥିଲା ଚାଲିଗଲା, ସମସ୍ତେ ଅଭିମାନ ହେଇକି ମିଥ୍ୟା ଅହଙ୍କାର ରହିଛନ୍ତି, ବା ଆର୍ତ୍ତ ବା କଷ୍ଟ ରହିଛି ଦୁଃଖରେ ରହିଛନ୍ତି, ଆର୍ତ୍ତ ବର୍ଣ୍ଣଫର୍ଣ୍ଣ ହେଇଯାଇ ଶରୀର ସବୁ, ତେଣୁ ଭଗବାନ ସବୁ ଠିକ୍ଠାକ୍ କରିଦେବେ, କିନ୍ତୁ ଆମର ସମୟ ଚାଲିଗଲା, ଆମ କଥା ଗୋଟେ ବିଶ୍ରାମ ଦେବା। ଜୟ ଶ୍ରୀ ଭାଗବତମ କି ଜୟ ଶ୍ରୀ ଗୋପାଳ ମହାରାଜ କି ଜୟ ଶ୍ରୀ ଗୁରୁଦେବ କି ସ୍ୱାମୀ ଗୌରଭକ୍ତ କି ଦାଇ ଗୋଟ ମାନନ୍ଦେ।